ଲିଟୁ ଲିଟୁ ନା, ଆଜି ଯାହା ହେଲେ କିଛି କରିବାକୁ ହେବ। ଲିଟୁ ଲିଟୁ
ମତେ ଡାକିଲ ବାପା।
ହଁ ଶୀଘ୍ର ବାହାରି ପଡ଼, ଆମେ ସାଙ୍ଗ ହୋଇଯିବା।
କେଉଁଠିକୁ ବାପା?
ସେ ଡକ୍ଟରଙ୍କ ଘରକୁ, ମୁଁ 50,000 ଟଙ୍କା ଯୋଗାଡ଼ କରିଛି।
ବାପା ତାମାନେ ତାମାନେ ମୁଁ ଲାଞ୍ଚ ଦେଇ ଡାକ୍ତରଙ୍କ ଠାରୁ ଫିଟନେସ ସାର୍ଟିଫିକେଟ ଆଣିବି, ଆପଣ ଏକଥା ଭାବିପାରୁଛନ୍ତି?
ଲିଟୁ ଆଉ 2 ଦିନ ପରେ ତୋର 28 ବର୍ଷ ପୁରିଯିବ, ତାପରେ ତୁ ଚାହିଁଲେ ବି ସରକାରୀ ଚାକିରି ଖଣ୍ଡେ ପାଇବୁନି। ମୋ ରିଟାୟର୍ଡ ସମୟ ପାଖେଇ ଆସିଲାଣି, ତାପରେ ତାପରେ ତୋର ଅବସ୍ଥା କଣ ହବ ଜାଣିଛୁ ତ?
ବାପା ଏତେ ବର୍ଷ ଧରି ଭଗବାନ ବାବାଙ୍କ ଆଶ୍ରିତ ହେଇ ଆପଣ ଏକଥା କହୁଛନ୍ତି? ଆମର ପ୍ରିୟ ସ୍ୱାମୀ କହିନାହାନ୍ତି ଉତ୍କର୍ଷ ଯାଚି ଅନ୍ୟମାନଙ୍କୁ ପ୍ରଲୋଭିତ କରେ ନାହିଁ କି ଉତ୍କର୍ଷ ଗ୍ରହଣ କରି ନିଜକୁ ଛୋଟ କରିଦିଏ ନାହିଁ? ମୁଁ ସେଭଳି ଚାକିରି ଚାହେଁ ନାହିଁ ବାପା, ସେ ଲାଞ୍ଚ ଦେବି ନାହିଁ ବୋଲି ତ ମୁଁ ଆଜି ପର୍ଯ୍ୟନ୍ତ ଅନେକଗୁଡ଼ିଏ ଚାକିରି ଛାଡ଼ିଛି।
ଲିଟୁ ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର। ଆଜିର ସମାଜରେ ସମସ୍ତଙ୍କ ସହିତ ପାଦ ମିଳାଇ ଚାଲିବାକୁ ପଡ଼ିବ, ଆମେ ସିନା ଅନ୍ୟଠାରୁ ନେବା ନାହିଁ କାରଣ ସେଇଟା ଆମ ହାତରେ, କିନ୍ତୁ ଅନ୍ୟକୁ ନ ଦେଲେ ଯେଉଁଠି କାମ ହେବନି ସେଠି ତ ଆମକୁ ଦେବାକୁ ପଡ଼ିବ। ତୁ ବୁଝୁନୁ କାହିଁକି
ବାପା?
ଡାକ୍ତରଙ୍କୁ ଟଙ୍କା ନ ଦେଲେ ସେ ଅପରେସନ୍ କରିବେ ନାହିଁ, ସେ କ୍ଷେତ୍ରରେ କଣ କରାଯିବ? ତୋ କହିବା ଅର୍ଥ ରୋଗୀ ମରିଯାଉ ପଛେ କିନ୍ତୁ ଆମେ ଟଙ୍କା ଦେବା ନାହିଁ?
ବାପା
ସବୁଆଡ଼ୁ ବିଚାର କରି ମୁଁ ନିଷ୍ପତ୍ତି ନେଇଛି, 50,000 ଟଙ୍କା ଧାର ଆଣିଛି। ମୁଁ ଆଜି ସେ ଡାକ୍ତରଙ୍କ ସାଙ୍ଗେ କଥା ହୋଇ ଆସୁଛି, କାଲି ତୁ ଟଙ୍କା ନେଇଯିବୁ ଏବଂ ତୋର ଫିଟନେସ ସାର୍ଟିଫିକେଟ ନେଇ ଆସିବୁ।
ବାପା ମୁଁ ଜାଣିପାରୁନି ମୁଁ ଏବେ କଣ କରିବି।
ବଙ୍ଗାରୁ ମୁଁ କହିଛି ନା ଫଲୋ ଦ ମାଷ୍ଟର,
ମୁଁ ତ ଆଜି ପର୍ଯ୍ୟନ୍ତ ଫଲୋ କରିଆସିଛି, ହେଲେ ଆଜି
ତାପରେ ଷ୍ଟେପ୍ ହେଉଛି ଫେସ୍ ଦ ଡେଭିଲ, ତାର ସମ୍ମୁଖୀନ ହୁଅ, ତାପରେ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କର ଏବଂ ଫିନିଶ ଥାକିଲେ। ତାଙ୍କ କଥା ଜାଣିଛ ନା?
କାହା କଥା?
ବିବେକାନନ୍ଦ ବିବେକାନନ୍ଦ ବିବେକାନନ୍ଦ
ବିବେକାନନ୍ଦ
जग में परदेश है बंदे भटक रहा क्यों सुबह और शाम, भटक रहा क्यों? चल रे मन अपने धाम, चल रे मन अपने धाम चल रे। साचे प्रेम की ज्योत जलाके मन सुन मेरी कान लगा के पाप और पुण्य की गठरी उठा रे चल रे मन। चल रे मन चल रे मन चल रे मन अपने धाम चल रे मन अपने धाम चल रे मन।
They alone live who live for others. Those who live for themselves are more dead than alive.
आँख जो देखे वो झूठा सपना सब है पराए कोई न अपना सब है पराए कोई न अपना चल रे मन। चल रे मन चल रे मन अपने धाम चल रे मन अपने धाम। देर न कर अब जाग उठ बंदे रुकना नहीं तू बढ़ता चल रे बढ़ता चल रे चल रे मन अपने धाम चल रे मन अपने धाम चल रे मन।
हे बाबा आज गोटे दिन चली गले मो पूरा जीवन अंधकार हो जीव से बाध्य होई मु विपरीत पंथा ग्रहण करिवाकु जाउछि। मते क्षमा कर प्रभु मते क्षमा कर।
बापा
जा बापा मु सब कथा होई आछि तू टंका नै जिवु तो जॉइनिंग लेटर टा नै आसिउ।
ना बापा मु मते निष्पत्ति नै सरिछि मु जीवन सारा बेकारी रहिबो पछे କିନ୍ତୁ ଲାଞ୍ଚ ଦେଇ ମୁଁ ଚାକିରି କରିବିନି।
ବାପାରେ ସେ ଆଦର୍ଶକୁ ଧରି ରଖି ତ ଆଜି ପର୍ଯ୍ୟନ୍ତ ଗଲା ଆଉ କେତେଟା ଘଣ୍ଟା ପରେ ସବୁ ସରିଯିବ ଅନ୍ତତଃ ତା ପୂର୍ବରୁ ନିଜକୁ ପ୍ରତିଷ୍ଠା କର ବାପା।
ମୋତେ କ୍ଷମା କରି ବାପା ଆଜି ପର୍ଯ୍ୟନ୍ତ ତୁମର ଅବାଧ୍ୟ କେବେ ହେଇନି ତୁମର ପ୍ରତ୍ୟେକଟି କଥାକୁ ସମ୍ମାନ ଦେଇଛି ହେଲେ ଆଜି ତୁମ କଥା ମୁଁ ରଖିପାରୁନି। ତାପସ ଘରେ ଲକ୍ଷ୍ୟର ଚିହ୍ନ ଅଛି ମୁଁ ସେଠିକୁ ଯାଉଛି।
ଠିକ ଅଛି ତୁ ନ ଯା ମୁଁ ଟଙ୍କା ନେଇଯିବି ତୋ ଚାକିରିର ଚିଠି ନେଇ ଆସିବି। ସାରା ଦୁନିଆଟା ଯେତେବେଳେ ଅଧର୍ମରେ ବୁଡ଼ି ରହିଛି ଆମେ କେତେଜଣ କ'ଣ ତାକୁ ସଜାଡ଼ି ଦେଇପାରିବା। ସେହି ଆଦର୍ଶକୁ ଜାବୁଡ଼ି ଧରି ଗୋଟି ଗୋଟି କରି ସବୁ ଚାକିରି ତୋ ହାତ ଛଡ଼ା କରିଛୁ କାହିଁ ଭଗବାନ ତ ତାର ବିଚାର କଲେ ନାହିଁ ତୋର ପରିଶ୍ରମର ମୂଲ୍ୟ ତ ତତେ ଦେଲେ ନାହିଁ।
ବାବୁ ଚିଠି 80 ସାଇନ୍ କରନ୍ତୁ।
लिट्टू लिट्टू, अरे अरे देख मु निर्बोध कौन सब कहूली कौन करियो को जाऊ लिट्टू
कौन है ला? से चिट्ठी कौन लिखाई
तू जो बैंकिंग परीक्षा दे स्टेट बैंक तर अपॉइंटमेंट लेटर पठाई आसंता का जॉइन करने को लिट्टू मुझे हारी जा जो भगवान का सानिध्य रे 30 वर्ष जीवन कटे अनेक किछि पाइछि ताको गोटाय मुहूर्त रे नष्ट करियो को बसथिल मो अपराध भई बाबा मते केबे भी क्षमा करिवेनि मते केबे भी क्षमा करिवेनि मु आज हारि जाइछि रे मु आज हारि जाइछि
मोर किन दृढ़ विश्वास थिला बापा ए क्षेत्र रे बाबा निश्चय हस्तक्षेप करिवे ए बैंक चक्री ମୋ ପାଠ ପାଇଁ ମୁଁ ପାଇପାରିନି ବାପା ଏହା ଆମର ପରମ ପ୍ରେମମୟ ଭଗବାନ ବାବାଙ୍କ କୃପା ପାଇଁ
ମାନେ
ଯେଉଁଦିନ ପରୀକ୍ଷା ଦେବାକୁ ଯାଉଥିଲି ବାଟରେ ଜଣେ ବୁଢ଼ା ମଉସା ଆକ୍ସିଡେଣ୍ଟ ହୋଇ ପଡ଼ିଥାନ୍ତି କେହି ହେଲେ ତାଙ୍କୁ ହସ୍ପିଟାଲ ପର୍ଯ୍ୟନ୍ତ ନେବା ପାଇଁ ବାହାରୁ ନଥାନ୍ତି ଅନେକ ରିକ୍ୱେଷ୍ଟ କଲି କେହି ରାଜି ହେଲେନି କ'ଣ କରିବି ବୋଲି ଭାବୁଛି ମୋ ଭିତରୁ ଜଣେ କିଏ ଯେମିତି କହିଲା ତମେ ମୋ କାମ କର ମୁଁ ତୁମ କାମ କରିବି ଇଫ୍ ୟୁ ଲୁକ୍ ଟୁ ମି ଆଇ ଲୁକ୍ ଟୁ ୟୁ ବାସ୍ ତାପରେ ମୁଁ ତାଙ୍କୁ ହସ୍ପିଟାଲ ଆଡମିଟ୍ କରି ଏକ୍ଜାମ ହଲ୍ରେ ପହଞ୍ଚିଲି ସେତେବେଳକୁ ଅନେକ ସମୟ ଚାଲିଯାଇଥାଏ ତାପରେ ମୁଁ କ'ଣ ଲେଖିଛି ମୁଁ ନିଜେ ବି ଜାଣିନି ଆଜି ସେ ପରୀକ୍ଷାର ଫଳ ମୋ ହାତରେ କୁହ ବାପା ଏହା ତାଙ୍କର କୃପା ନୁହେଁ ତ ଆଉ କ'ଣ ଭାଇ ହୁଏତ ଭାଇକୁ ଭୁଲି ଯାଇପାରେ ସାଙ୍ଗ ହୁଏତ ସାଙ୍ଗକୁ ଭୁଲି ଯାଇପାରେ କିନ୍ତୁ କିନ୍ତୁ ଆମର ପ୍ରେମମୟୀ କରୁଣାମୟୀ ସାଇମା ଆମକୁ କେବେ ବି ଭୁଲିବେନି ଆମେ ଯଦି ସମର୍ପିତ ଭାବରେ ଆମର ସବୁକିଛି ତାଙ୍କର ପାଦରେ ସମର୍ପଣ କରିଦେବା ସେ ଆମର ଭାର ନିଶ୍ଚୟ ବହନ କରିବେ କାରଣ ସେ ଆମର ଅତି ଆପଣର ଅତି ଆଦରର ପ୍ରେମମୟ ମା କରୁଣାମୟ ସାଇ ମା
ଓ ସାଇ ମା ଓ ସାଇ ମା ଓ ସାଇ ମା ଓ ସାଇ ମା हम बच्चों की प्यारी माँ प्यारी माँ साई माँ प्यारी माँ साई माँ ओ साई माँ ओ साई माँ तेरे प्यार में हम पलते हैं फूलो जैसे हम खिलते हैं तेरे प्यार में हम पलते हैं फूलो जैसे हम खिलते हैं जब भी माँ तेरी याद सताए रो रो के ये दिल बस गाए ओ साई माँ तेरे बिन हमें कोई न भाए हर पल माँ हम तुझको चाहे तेरे बिन हमें कोई न भाए हर पल माँ हम तुझको चाहे आता है संकट की जब बेला आए साई साई दिल ये पुकारे ओ साई माँ
प्यारी माँ